ଓମ୍ ଶାନ୍ତି। 3 ଏପ୍ରିଲ 2024 ମସିହାର ସାକାର ମହାବାକ୍ୟ। ମିଠେ ବଚ୍ଚେ, ବାବାଙ୍କ ସ୍ମୃତିରେ ସଦା ସର୍ବଦା ହର୍ଷିତ ହୋଇ ରୁହ। ପୁରୁଣା ଦେହର ଅଭିମାନକୁ ତ୍ୟାଗ କରି ଚାଲ, କାରଣ ତୁମକୁ ଯୋଗବଳ ଦ୍ୱାରା ବାୟୁମଣ୍ଡଳକୁ ଶୁଦ୍ଧ କରିବାର ସେବା କରିବାକୁ ହେବ। ପ୍ରଶ୍ନ। ସ୍କଲାରସିପ୍ ନେବା ପାଇଁ ଅଥବା ନିଜେ ନିଜକୁ ରାଜତ୍ୱର ତିଲକ ଦେବା ପାଇଁ ହେଲେ କେଉଁ ପୁରୁଷାର୍ଥ କରିବା ଦରକାର? ଉତ୍ତର। ରାଜତ୍ୱର ତିଲକ ସେତେବେଳେ ମିଳିବ ଯେତେବେଳେ ଯୋଗ କରିବାର ପୁରୁଷାର୍ଥ କରିବ। ପରସ୍ପରକୁ ଭାଇ ଭାଇ ଦୃଷ୍ଟିରେ ଦେଖିବାର ଅଭ୍ୟାସ କର, ତେବେ ନାମ ରୂପର ସ୍ମୃତି ସମାପ୍ତ ହୋଇଯିବ। ଫାଲତୁ କଥା କେବେ ବି ଶୁଣିବା ଉଚିତ ନୁହେଁ। ବାବା ଯାହା ଶୁଣାଉଛନ୍ତି ତାହା ହିଁ ଶୁଣ, ଅନ୍ୟ ସବୁ କଥାରୁ କାନ ବନ୍ଦ କରିଦିଅ। ପାଠ ପଢା ଉପରେ ପୁରା ପୁରା ଧ୍ୟାନ ଦିଅ, ତେବେ ଯାଇ ସ୍କଲାରସିପ୍ ମିଳିପାରିବ। ଓମ୍ ଶାନ୍ତି। ତୁମେମାନେ ଜାଣିଛ, ଆମେ ଶ୍ରୀମତ ଅନୁସାରେ ନିଜ ପାଇଁ ରାଜଧାନୀ ସ୍ଥାପନ କରୁଛୁ। ମନ ବାଣୀ କର୍ମ ଦ୍ୱାରା ଯିଏ ଯେତେ ସେବା କରୁଛନ୍ତି ସେ ସେତେ ନିଜର ହିଁ କଲ୍ୟାଣ କରୁଛନ୍ତି। ଏଥିରେ ଗଣ୍ଡଗୋଳ କରିବାର କୌଣସି କଥା ହିଁ ନାହିଁ। ବାସ୍ ଏହି ପୁରୁଣା ଦେହର ଅଭିମାନକୁ ଛାଡ଼ି ଛାଡ଼ି ତୁମେ ସେଠାରେ ଯାଇ ପହଞ୍ଚି ଯାଉଛ। ବାବାଙ୍କ ଠାରେ ଯୋଗ ଲଗାଇବା ଦ୍ୱାରା ବହୁତ ଖୁସି ଆସିଥାଏ। ସଦା ସର୍ବଦା ବାବାଙ୍କ ସ୍ମୃତିରେ ରହିଲେ ଖୁସି ହିଁ ଖୁସି ରହିବ। ବାବାଙ୍କୁ ଭୁଲିଯିବା ଦ୍ୱାରା ଚେହେରା ଉଦାସ ହୋଇଯାଉଛି। ତୁମମାନଙ୍କୁ ସଦା ସର୍ବଦା ହର୍ଷିତ ହୋଇ ରହିବା ଆବଶ୍ୟକ। ମୁଁ ଆତ୍ମା ଅଟେ, ଆତ୍ମାର ପିତା ଏହି ମୁଖ ଦ୍ୱାରା କହୁଛନ୍ତି, ମୁଁ ଆତ୍ମା ଏହି କାନ ଦ୍ୱାରା ଶୁଣୁଛି, ଏହି ମୁଖ ଦ୍ୱାରା କହୁଛି। ଏହିଭଳି ଅଭ୍ୟାସ କରିବା ପାଇଁ ପରିଶ୍ରମ କରିବାକୁ ହେବ। ବାବାଙ୍କ ସ୍ମୃତିରେ ରହି ରହି ତୁମେମାନେ ଘରକୁ ଫେରିଯିବ। ଏହି ଯୁଗର ଯାତ୍ରା ହିଁ ତୁମମାନଙ୍କୁ ବହୁତ ଶକ୍ତିଶାଳୀ କରୁଛି। ତୁମକୁ ଏତେ ଶକ୍ତି ମିଳୁଛି ଯେ ତୁମେମାନେ ବିଶ୍ୱର ମାଲିକ ହୋଇଯାଉଛ। ବାବା କହୁଛନ୍ତି, ତୁମେ ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ। ଏହି କଥା ଉପରେ ତୁମର ପକ୍କା ନିଶ୍ଚୟ ରହିବା ଦରକାର। ଶେଷ ସମୟରେ ଏହି ବଶୀକରଣ ମନ୍ତ୍ର କାମରେ ଆସିବ। ସମସ୍ତଙ୍କୁ ଏହି ସନ୍ଦେଶ ଦେବାକୁ ହେବ ଯେ ନିଜକୁ ଆତ୍ମା ମନେ କର, ଏହି ଶରୀର ବିନାଶୀ ଅଟେ। ବାବାଙ୍କର ଆଜ୍ଞା ହେଲା, ମୋତେ ମନେ ପକାଅ ତେବେ ତୁମେ ପବିତ୍ର ହୋଇଯିବ। ତୁମେ ଏବେ ବାବାଙ୍କର ସ୍ମୃତିରେ ରହୁଛ, ତା ସହିତ ଜ୍ଞାନ ମଧ୍ୟ ରହିଛି, କାରଣ ତୁମେ ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ମଧ୍ୟ ଜାଣିଛ। ବର୍ତ୍ତମାନ ତୁମ ଆତ୍ମାରେ ସୃଷ୍ଟିର ସମସ୍ତ ଜ୍ଞାନ ରହିଛି। ତୁମେ ସ୍ୱଦର୍ଶନ ଚକ୍ରଧାରୀ ଅଟ ନା? ଏଠାରେ ବସି ବସି ତୁମର ବହୁତ ରୋଜଗାର ଜମା ହେଉଛି। ଦିନ ରାତି ତୁମର ରୋଜଗାର ହିଁ ରୋଜଗାର ହେଉଛି। ତୁମେମାନେ ପ୍ରକୃତ ରୋଜଗାର ଜମା କରିବା ପାଇଁ ହିଁ ଏଠାକୁ ଆସିଛ। ଏହି ରୋଜଗାର ଅନ୍ୟ କେଉଁଠାରେ ହୋଇନଥାଏ ଯାହାକି ସାଥିରେ ଯିବ। ଏଠାରେ ତୁମର ଅନ୍ୟ କୌଣସି ଧନ୍ଦା ହିଁ ନାହିଁ, ଏଠାକାର ବାୟୁମଣ୍ଡଳ ହିଁ ଏହିଭଳି ଅଟେ। ତୁମେମାନେ ଯୋଗ ବଳ ଦ୍ୱାରା ବାୟୁମଣ୍ଡଳକୁ ମଧ୍ୟ ଶୁଦ୍ଧ କରୁଛ। ତୁମେ ବହୁତ ସେବା କରୁଛ, ଯିଏ ନିଜର ସେବା କରୁଛି ସେ ଭାରତର ମଧ୍ୟ ସେବା କରୁଛି। ଏଇ ପୁରୁଣା ଦୁନିଆ ଆଉ ରହିବ ନାହିଁ, ତୁମେ ମଧ୍ୟ ରହିବ ନାହିଁ। ଏଇ ଦୁନିଆ ହିଁ ନୂଆ ହୋଇଯିବ। ଏହି ସବୁ ଜ୍ଞାନ ବର୍ତ୍ତମାନ ତୁମମାନଙ୍କ ବୁଦ୍ଧିରେ ରହିଛି। ତୁମେମାନେ ଏ କଥା ମଧ୍ୟ ଜାଣିଛ ଯେ କଳ୍ପ ପୂର୍ବରୁ ଯେଉଁମାନେ ସେବା କରିଥିଲେ ସେହିମାନେ ଏବେ ମଧ୍ୟ କରୁଛନ୍ତି। ଦିନକୁ ଦିନ ଅନେକଙ୍କୁ ନିଜ ସମାନ କରିବାରେ ଲାଗିଛନ୍ତି। ଏହି ଜ୍ଞାନକୁ ଶୁଣି ବହୁତ ଖୁସି ହେଉଛନ୍ତି। ଖୁସିରେ ଲୋମ ଟାଙ୍କୁରି ଉଠୁଛି। ସେମାନେ କହୁଛନ୍ତି, ଏହି ଜ୍ଞାନ ଆମେ କେବେ ବି ଶୁଣିନଥିଲୁ, କେବଳ ତୁମଠାରୁ ହିଁ ଶୁଣୁଛୁ। ଭକ୍ତି ମାର୍ଗରେ ତ କିଛି ବି କଷ୍ଟ ନାହିଁ, ଭକ୍ତି ମାର୍ଗରେ ତ କିଛି ବି କଷ୍ଟ ନାହିଁ। ଏଠାରେ ସାରା ପୁରୁଣା ଦୁନିଆକୁ ଭୁଲିବାକୁ ପଡ଼ିଥାଏ। ଏହି ବେହଦର ସନ୍ନ୍ୟାସ କେବଳ ବାବା ହିଁ କରିଥାନ୍ତି, କିନ୍ତୁ ତୁମମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ରହିଛନ୍ତି। ଖୁସି ମଧ୍ୟ କ୍ରମାନୁସାରେ ରହିଛି, ଏକାଭଳି ନୁହେଁ। ଜ୍ଞାନ ଏବଂ ଯୁଗ ମଧ୍ୟ ସମସ୍ତଙ୍କର ଏକାପରି ନୁହେଁ। ଅନ୍ୟ ସବୁ ମନୁଷ୍ୟମାନେ ତ ଦେହଧାରୀମାନଙ୍କ ନିକଟକୁ ଯାଉଛନ୍ତି, ଏଠାରେ ତୁମେ ତାଙ୍କ ନିକଟକୁ ଆସୁଛ ଯାହାଙ୍କର ନିଜର ଦେହ ନାହିଁ। ତୁମେ ବାବାଙ୍କ ସ୍ମୃତିରେ ରହିବାର ପୁରୁଷାର୍ଥ ଯେତେ କରିବ ସେତେ ସତୁ ପ୍ରଧାନ ହୋଇଯିବ, ଖୁସି ବଢ଼ିବାରେ ଲାଗିବ। ଏହା ହେଉଛି ଆତ୍ମା ଏବଂ ପରମାତ୍ମାଙ୍କର ଶୁଦ୍ଧ ସ୍ନେହ। ବାବା ହେଉଛନ୍ତି ନିରାକାର। ତୁମର ପାପ ଯେତେ ଯେତେ ଭସ୍ମ ହେବାରେ ଲାଗିବ, ତୁମେ ସେତେ ସେତେ ଆକର୍ଷଣୀୟ ହୋଇଯିବ। ତୁମେ ନିଜର ଡିଗ୍ରୀକୁ ନିଜେ ଦେଖିପାରିବ, ମୁଁ କେତେ ଖୁସିରେ ରହୁଛି। ଏଥିରେ ହଠଯୋଗ ଆସନ ଇତ୍ୟାଦି କରିବାର କୌଣସି କଥା ହିଁ ନାହିଁ। ଏହା ହଠଯୋଗ ନୁହେଁ, ଆରାମରେ ବସି କେବଳ ବାବାଙ୍କୁ ମନେ ପକାଇବାକୁ ହେବ। ତୁମେମାନେ ଶୁଇ ଶୁଇ ମଧ୍ୟ ବାବାଙ୍କୁ ମନେ ପକାଇ ପାରିବ। ଅବିନାଶୀ ପିତା କହୁଛନ୍ତି, ମୋତେ ମନେ ପକାଅ, ତେବେ ତୁମେ ସତୁ ପ୍ରଧାନ ହୋଇଯିବ, ତୁମର ସବୁ ପାପ କଟିଯିବ। ଅବିନାଶୀ ପିତା, ଯିଏକି ତୁମର ଶିକ୍ଷକ ଏବଂ ସଦ୍ଗୁରୁ ମଧ୍ୟ ଅଟନ୍ତି, ତାଙ୍କୁ ବହୁତ ସ୍ନେହର ସହିତ ମନେ ପକାଇବା ଦରକାର, କିନ୍ତୁ ଏଥିରେ ମାୟା ବିଘ୍ନ ପକାଇଥାଏ। ନିଜକୁ ଦେଖିବା ଦରକାର ଯେ ମୁଁ ବାବାଙ୍କ ସ୍ମୃତିରେ ରହି ବହୁତ ଖୁସିର ସହିତ ଭୋଜନ କରିଛି। ପ୍ରିୟତମ ମାନଙ୍କୁ ପ୍ରିୟତମ ମିଳିଛନ୍ତି, ପ୍ରିୟତମା ମାନଙ୍କୁ ପ୍ରିୟତମ ମିଳିଛନ୍ତି, ତ ନିଶ୍ଚିତ ଖୁସି ଆସିବ ନା। ଏ ଯୁଗବଳ ଦ୍ଵାରା ତୁମର ବହୁତ ରୋଜଗାର ଜମା ହୋଇଯିବ, ଏହା ବହୁତ ଉଚ୍ଚ ଲକ୍ଷ୍ୟ ଅଟେ। ତୁମେ କଣରୁ କଣ ହୋଇଯାଉଛ। ପୂର୍ବରୁ ତ ବୁଦ୍ଧି ନଥିଲ, ଏବେ ତୁମେ ବହୁତ ବୁଦ୍ଧିବାନ ହୋଇଯାଇଛ। ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ କେତେ ଶ୍ରେଷ୍ଠ ତୁମେ ଜାଣିଛ। ମୁଁ ଯୋଗ କରି କରି ଏହି ପୁରୁଣା ଶରୀରକୁ ତ୍ୟାଗ କରିଦେବି ଏବଂ ସେଠାରେ ଯାଇ ନୂଆ ଶରୀର ଧାରଣ କରିବି। କର୍ମାତୀତ ଅବସ୍ଥା ହୋଇଗଲେ ଏହି ପୁରୁଣା ଶରୀରକୁ ତ୍ୟାଗ କରିଦେବି। ସମୟ ଯେତିକି ଯେତିକି ସମୀପ ହୋଇ ଆସିବ ସେତିକି ସେତିକି ଘରର ସ୍ମୃତି ଆସିବ ନା। ବାବାଙ୍କର ଜ୍ଞାନ ହେଉଛି ବହୁତ ମିଠା। ତୁମମାନଙ୍କର ବହୁତ ନିଶା ଚଢ଼ିବା ଦରକାର। ଭଗବାନ ଏହି ରଥରେ ବସି ତୁମମାନଙ୍କୁ ରାଜଯୁଗର ପାଠ ପଢ଼ାଉଛନ୍ତି। ଏବେ ତୁମର ଉନ୍ନତିର କଳା ହେଉଛି, କଥାରେ ଅଛି, ଯେତେବେଳେ ଉନ୍ନତି କଳାର ସମୟ ଆସେ ସେତେବେଳେ ସମସ୍ତଙ୍କର କଲ୍ୟାଣ ହୋଇଯାଇଥାଏ। ତୁମେ କୌଣସି ନୂଆ କଥା ଶୁଣୁନାହଁ, ଜାଣିଛ। ଏ କଥା ଆମେ ଅନେକ ଥର ଶୁଣିଛୁ ଏବଂ ତାହା ପୁଣି ଶୁଣୁଛୁ। ଏ ଜ୍ଞାନ ଶୁଣିବା ଦ୍ୱାରା ଭିତରେ ଭିତରେ ଖୁସି ଆସିବାରେ ଲାଗିବ। ତୁମେ ଗୁପ୍ତ ଯୋଦ୍ଧା ଏବଂ ବହୁତ ବିଖ୍ୟାତ ମଧ୍ୟ ଅଟ। ତୁମେ ସମଗ୍ର ସୃଷ୍ଟିକୁ ସ୍ୱର୍ଗ କରୁଛ, ଏଥିପାଇଁ ଦେବତାମାନଙ୍କର ଏତେ ପୂଜା ହେଉଛି। ଯିଏ କରାଉଛନ୍ତି ଏବଂ ଯିଏ କରୁଛନ୍ତି ଭକ୍ତି ମାର୍ଗରେ ଉଭୟଙ୍କର ପୂଜା ହେଉଛି। ତୁମେ ଜାଣିଛ ବର୍ତ୍ତମାନ ଦେବୀ ଦେବତା ଧର୍ମର କଲମୀ ଲାଗୁଛି, ଅର୍ଥାତ୍ ସ୍ଥାପନା ହେଉଛି। ତୁମେ ନିଜ ମସ୍ତକରେ ପାଠପଢ଼ା ଆଧାରରେ ରାଜ ତିଲକ ଲଗାଉଛ, ତେଣୁ ତିଲକ ଲଗାଇବାର ପ୍ରଥା ଏବେଠାରୁ ହିଁ ଆରମ୍ଭ ହୋଇଛି। ଯେଉଁମାନେ ବହୁତ ଭଲ ଭାବରେ ପାଠ ପଢ଼ିବେ ସେମାନେ ନିଜକୁ ବୃତ୍ତି ପାଇବାର ଯୋଗ୍ୟ କରାଇବେ। ପିଲାମାନଙ୍କୁ ଯୁଗର ଯାତ୍ରା କରିବାର ପୁରୁଷାର୍ଥ କରିବା ଉଚିତ। ନିଜକୁ ଆତ୍ମା ଭାଇ ଭାଇ ଦୃଷ୍ଟିରେ ଦେଖ, ତେବେ ନାମ ରୂପର ସ୍ମୃତି ସମାପ୍ତ ହୋଇଯିବ, କିନ୍ତୁ ସେଥିପାଇଁ ପରିଶ୍ରମ କରିବାକୁ ପଡ଼ିବ, ବହୁତ ଧ୍ୟାନ ଦେବାକୁ ହେବ। ବ୍ୟର୍ଥ କଥା କେବେ ବି ଶୁଣିବା ଉଚିତ ନୁହେଁ। ବାବା କହୁଛନ୍ତି, ମୁଁ ଯାହା ଶୁଣାଉଛି ତାହା ହିଁ ଶୁଣ, ଲଢ଼େଇ ଝଗଡ଼ା କଥା କେବେ ବି ଶୁଣ ନାହିଁ, କାନକୁ ବନ୍ଦ କରିଦିଅ, ସମସ୍ତଙ୍କୁ ଶାନ୍ତିଧାମ ଏବଂ ସୁଖଧାମର ରାସ୍ତା ଦେଖାଅ। ଯେ ଯେତେ ଅନ୍ୟମାନଙ୍କୁ ରାସ୍ତା ଦେଖାଇବେ ସେତେ ତାଙ୍କୁ ଲାଭ ମିଳିଥାଏ, ରୋଜଗାର ଜମା ହୋଇଥାଏ। ବାବା ସମସ୍ତଙ୍କୁ ଦିବ୍ୟ ଗୁଣରେ ସଜ୍ଜିତ କରି ଘରକୁ ନେଇଯିବା ପାଇଁ ଆସିଛନ୍ତି। ବାବା ତୁମମାନଙ୍କର ସଦା ସର୍ବଦା ସହଯୋଗୀ ହୋଇ ରହିଛନ୍ତି। ଯେଉଁମାନେ ବାବାଙ୍କର ସହଯୋଗୀ ହୋଇଛନ୍ତି ସେମାନଙ୍କୁ ବାବା ବହୁତ ସ୍ନେହରେ ରଖିଛନ୍ତି। ଯେଉଁମାନେ ଅନେକଙ୍କୁ ରାସ୍ତା ଦେଖାନ୍ତି ସେମାନଙ୍କୁ ବାବା ମଧ୍ୟ ବହୁତ ମନେ ପକାଇଥାନ୍ତି। ସେମାନଙ୍କୁ ମଧ୍ୟ ବାବାଙ୍କର ମନେ ପକାଇବାର ଆକର୍ଷଣର ଅନୁଭବ ହୋଇଥାଏ। ଯୋଗ ଦ୍ୱାରା ହିଁ ଆତ୍ମାରେ ଥିବା କଳଙ୍କି ଛାଡ଼ିଯିବ। ବାବାଙ୍କୁ ମନେ ପକାଇବା ଅର୍ଥାତ୍ ପରମଧାମ ଘରକୁ ମନେ ପକାଇବା। ତେଣୁ ସଦା ସର୍ବଦା ବାବା ବାବା କହୁଥାଅ। ଏହା ହିଁ ହେଉଛି ବ୍ରାହ୍ମଣମାନଙ୍କର ଆତ୍ମିକ ଯାତ୍ରା। ତୁମେ ପରମାତ୍ମାଙ୍କୁ ମନେ ପକାଇ ପକାଇ ନିଜ ଘର ପରମଧାମରେ ଯାଇ ପହଞ୍ଚିଯିବ। ଯେତେ ଯେତେ ଦେହି ଅଭିମାନୀ ହେବାର ପୁରୁଷାର୍ଥ କରିବ ସେତେ କର୍ମେନ୍ଦ୍ରିୟ ଗୁଡ଼ିକ ତୁମର ବଶୀଭୂତ ହୋଇ ଚାଲିବ। କର୍ମେନ୍ଦ୍ରିୟକୁ ବଶୀଭୂତ କରିବାର ଏକମାତ୍ର ଉପାୟ ହେଉଛି ଯୋଗ। ତୁମେ ହେଉଛ ଆତ୍ମିକ ସ୍ୱଦର୍ଶନ ଚକ୍ରଧାରୀ ବ୍ରାହ୍ମଣ କୁଳଭୂଷଣ, ଏହା ହେଉଛି ତୁମର ସର୍ବୋତ୍ତମ ଶ୍ରେଷ୍ଠ କୁଳ। ଏହି ବ୍ରାହ୍ମଣ କୁଳ ହେଉଛି ଦେବତାମାନଙ୍କ କୁଳଠାରୁ ମଧ୍ୟ ଉଚ୍ଚ, କାରଣ ତୁମକୁ ଶିବ ବାବା ନିଜେ ପାଠ ପଢ଼ାଉଛନ୍ତି। ତୁମେ ବାବାଙ୍କ ଠାରୁ ବିଶ୍ୱର ରାଜତ୍ୱ ରୂପୀ ସମ୍ପତ୍ତି ନେବା ପାଇଁ ବାବାଙ୍କର ହୋଇଛ। ବାବା ବାବା କହିବା ଦ୍ୱାରା ହିଁ ସମ୍ପତ୍ତି ନେବାର ଅନୁଭବ ହେଉଛି। ଶିବଙ୍କୁ ହିଁ ସବୁବେଳେ ବାବା ବାବା ବୋଲି କହିଥାନ୍ତି। ତେବେ ଶିବ ବାବା ହିଁ ହେଉଛନ୍ତି ସମସ୍ତଙ୍କର ସଦ୍ଗତି ଦାତା, ଅନ୍ୟ କେହି ହିଁ ସଦ୍ଗତି କରିପାରିବେ ନାହିଁ। ସତ୍ୟ ସଦ୍ଗୁରୁ ଏକମାତ୍ର ନିରାକାର ଶିବ ବାବା, ଯିଏକି ଅଧା କଳ୍ପର ରାଜତ୍ୱ ଦେଇ ଯାଉଛନ୍ତି। ତେବେ ମୂଳ କଥା ହେଲା ଯୋଗ। ଅନ୍ତିମ ସମୟରେ ଯେପରି ଶରୀରର ଅଭିମାନ ତଥା ଧନ ଦୌଲତ ଇତ୍ୟାଦି ମନେ ନ ପଡ଼ୁ, ନଚେତ୍ ପୁଣି ପୁନର୍ଜନ୍ମ ନେବାକୁ ପଡ଼ିବ। ଭକ୍ତି ମାର୍ଗରେ କାଶୀରେ ଶିବଙ୍କ ଉପରେ ବଳି ପଡ଼ିଥାନ୍ତି, ତୁମେମାନେ ମଧ୍ୟ ବର୍ତ୍ତମାନ ବଳି ପଡ଼ୁଛ, ଅର୍ଥାତ୍ ତୁମେ ବାବାଙ୍କର ହୋଇଛ। ଭକ୍ତି ମାର୍ଗରେ କାଶୀରେ ବଳି ପଡ଼ୁଛନ୍ତି ଏବଂ ଡାକୁଛନ୍ତି, ମୋର ସବୁ ପାପ କଟିଗଲା, କିନ୍ତୁ केही भी परमधाम घर को फेर जाई पारंते नहीं। जत्ते बले सबु आत्मा उपरु एठा को आसी जिबे तेबे पुनी विनाश हेबो। बाबा मध्य जिबे एवं तुमे माने मध्य जिबो। कहुछंती पांडव माने पहाड़ उपरु पड़ी मृत्युवरण कले। तेबे यहा तो जे परी आत्महत्या करबा हला ना। बाबा तुम मान को बहुत भल भाव बुझाउछंती कहउछंती पिला माने समस्तंकर सद्गति दाता एकमात्र मुही अटे। कोनोसी देहधारी तुमर सद्गति करि पारिबे नाही। भक्ति मार्ग रे तुमे सीढ़ी रे तल को खसी खसी आसिलो। शेष समय रे बाबा एठा को आसी तुमको एकदम ऊपर को नहीं जाउछंती। यहा को ही कहा जाउछि अविनाशी सुखर लटेरी। दुनिया रे घोड़ा दौड़ करि थांती किंतु यहा हेउछि तुमर आत्मा मानंकर दौड़। किंतु एठारे मायार प्रभाव थिबा कारणरो दुर्घटना हो जाउछि। अर्थात बाबांको छाड़पत्र दे चली जाउछंती। माया बाबांको ठारो तुम्हारा बुद्धि जुग को तुटाई देउछि। काम विकार द्वारा पराजित होइजिबा कारणरो करिथिबा समस्त रोजगार को समाप्त कर देउछंती। काम विकार होछि बहुत बड़ भूत। तुम्हें काम विकार परे विजयी हेले ही जगज्जित हो पारिब। लक्ष्मी नारायण जगज्जित थिले ना। बाबा कहउछंती ए अंतिम जन्म रे तुमको निश्चित पवित्र रहिबा को हेबो। तेबे जाई विजयी हेबो नचेत पराजित होइजिबो। एहा हेउछि तुमरो मृत्यु लोकर अंतिम जन्म। अमर लोकरे 21 जन्म एवं मृत्यु लोकरे 63 जन्म। यही रहस्य को बाबा ही बुझाउछंती। एबे तुमे निज हृदय को पचार जे मो लक्ष्मी नारायण हेबार योग्य हेलेणी। जेते जेते धारणा हेबा को लागिबो सेते सेते खुशी मध्य आसिबो। किंतु जदि भाग्य रे नहीं ते माया तिष्ठिबा को देव नहीं। एही मधुबन रो प्रभाव दिन को दिन बढ़िबार लागिबो। कारण मुख्य बैटरी अर्थात शिव बाबा एहिठारे अछंती। जे माने योग्य सेवाधारी संतान सेमाने बाबांकर बहुत प्रिय होइथांती। जे माने बहुत भल सेवाधारी सेमानंको बाबा बाछी बाछी शक्तिर किरण दियंती। तेबे सेमाने मध्य निश्चित भावरे बाबांको मने पकाउथिबे। सेवाधारी संतान मानंको बाबा एवं दादा उभय मने पकाई थांती। जदि बाबांको मने पकाइबे तेबे तार प्रत्युत्तर रे बाबा मध्य मने पकाई थांती। गुटिए पक्ष रे सारा दुनिया अन्य पक्ष रे तुमे ब्राह्मण संतान मने रहिछ। तुमे हेउछ सर्वोच्च पितांकर संतान जे कि समस्तंकर सद्गति दाता अटंती। तुमर एही जन्म हीरा सदृश अटे। आम को कौड़ी रो हीरा सदृश बाबा ही करुछंती। आम को अधा कल्प पाई एते सुख देउछंती जे पुनी तांको केबे भी मने पकाइबार आवश्यकता ही पड़िब नाही। बाबा कहउछंती पिला माने केते अमाप संपत्ति मु तुम मानंको देउछि। वर्तमान तुमे से सब को हराई बसी छो। केते हीरा नीला मोती मंदिर रे लगाई छो। एबे तो देखो हीरा रो मूल्य केते बढ़ी गलानी। आगरो हीरा किनला बेले मध्य लाभ मिलुथला। एबे पनी परिवार मध्य केही लाभ अर्थात किछि अधिक देउ नहंती। तुमे जानी छो जे राज्य किपरि नैथिल एवं किपरि हराइल। एबे पुनी राज्य नेउछ। एही ज्ञान बहुत आश्चर्यजनक ज्ञान। ज्ञान कहा कहा बुद्धि रे बहुत कष्ट रे धारण हेउछि। जदि राजत्व नेबार अछि तेबे पूरा पूरा श्रीमत रे चलिबाकु हेब। निजर मत कौनसी काम रे आसीब नाही। जदि बंची थाउ थाउ वानप्रस्थि हेबाकु चाहौछ तेबे ए सबो को छाड़िबाकु पड़िब। बाबांकर उत्तराधिकारी हेबाकु पड़िब। भक्ति मार्ग रे मध्य भगवान को उत्तराधिकारी करिथांती एवं दान करिथांती ताहा हेउछि अल्प कालर। एठार तो बाबांकु जन्म जन्मांतर पई उत्तराधिकारी करिबाकु हेब। गायन मध्य रहिछि बाबांकु अनुकरण कर। जो माने अनुसरण करुछंती से माने उच्च पद पाउछंती। अविनाशी पितांकर संतान हेले ही अविनाशी संपत्तिर अधिकारी होई पारिबो। शिव बाबा ते होउछंती दाता। यही भंडार तो तांकर। भक्ति रे भगवानंक अर्थे जो माने दान करुछंती सेमानंको परवर्ती जन्म रे अल्प समय पई सुख मिल जाउछि किंतु ताहा हेउछि परोक्ष एवं एहा हेउछि प्रत्यक्ष। शिव बाबा तुमको 21 जन्म पई देउछंती। कहा कहा बुद्धि रे आसी जाय जे मो शिव बाबांको देउछि तबे एहा त जे परी बाबांकर अपमान हला। तेनो तुमे माने जहा भी देइछ ताहा पुणि भविष्यत रे नेउछ। यहाँ हेउछि शिव बाबांकर भंडार। तेणु सब काल कंटक दूर हो जाउछि। तुम मानकर बहुत खुशी रहिबा दरकार। दैवी गुण मध्य धारण करिबा दरकार। बाबा केबे बाबा केते स्नेहर सहित तुम मानकु सुंदर रु सुंदर करुछंती। बाबा बहुत स्नेहरे बुझाउछंती। यदि निजर कल्याण करबाकु चाहौछ तबे दैवी गुण भी धारण कर एवं अन्यर अवगुण को मध्य देख नाही। अच्छा मीठा मीठा सिकिल धे संतान मानंक प्रति माता पिता बाप दादांकर मधुर स्नेह भरा स्मृति एवं सुप्रभात। आत्मिक पितांकर आत्मिक संतान मानंकु नमस्ते। धारणा पई मुख्य सारांश 1 अविनाशी पितांक ठारु सर्च लाइट। सर्च लाइट अर्थात शक्तिशाली किरण नेबाकु हेले तांकर सहयोगी हेबाकु पड़िबो। मुख्य बैटरी सहित निजर बैटरी को संयोग करिबाकु हेबो। कोनोसी भी कथारे समय को नष्ट करिबा उचित नुहे। 2 सच्चा रोजगार करिबा पई तथा भारतर प्रकृत सेवा करिबा पई एकमात्र बाबांकर स्मृति रे रहिबा को हेबो। कारण जुग द्वारा ही वायुमंडल शुद्ध होइथाय। आत्मा सतु प्रधान होइथाय। अपार खुशीर अनुभव होइथाय एवं कर्मेन्द्रिय गुडिक अधीन रे रहिथान्ति। वरदान स्व परिवर्तन द्वारा विश्व परिवर्तनर कार्य रे मन पसंद सफलता प्राप्त करुथिबा सिद्धि स्वरूप आत्मा भव। तुमे समस्ते निजर स्व परिवर्तन द्वारा विश्व परिवर्तन करिबार सेवारे लागि रहिछ। समस्तंकर मन भितरे एही उमंग उत्साह रहिछि जे एही विश्व परिवर्तन करिबा कोइ हेबो एवं एही निश्चय मध्य रहिछि जे विश्व परिवर्तन निश्चित हेबो। तबे जेउठी साहस अछि सेठार उमंग उत्साह मध्य निश्चित रहिछि। स्व परिवर्तन द्वारा ही विश्व परिवर्तन कार्य रे मन पसंदिया सफलता प्राप्त होइथाय। किंतु एही भली सफलता सेतेबेले प्राप्त होइथाय जेतेबेले एका समय रे निजर मनोवृत्ति विचार र तरंग एवं वाणी तीनोटी जाक शक्तिशाली होइथाय। स्लोगान जेतेबेले तुमरो वाणी रे स्नेह एवं संयम रहिबो ସେତେବେଳେ ହିଁ ବାଣୀରେ ବାଣୀର ଶକ୍ତି ଜମା ହେବ। ଓମ୍ ଶାନ୍ତି।